ସ୍ତ୍ରୀ ଶିକ୍ଷା ରଚନା ଉତ୍କଳମଣି ଗୋପବନ୍ଧୁ ଦାସ। କେତେକ ବର୍ଷ ପୂର୍ବେ ସ୍ତ୍ରୀ ଶିକ୍ଷା ବିଷୟରେ ଦେଶରେ ନାନା ଆଲୋଚନା ହେଉଥିଲା। ଛାତ୍ର ସମିତିରୁ ଆରମ୍ଭ କରି ଦେଶର ବଡ଼ ବଡ଼ ସଭାମାନଙ୍କରେ ଏ ସମ୍ବନ୍ଧେ ଆଲୋଚନା ଚାଲିଥିଲା। ଏବେ ଆଉ ତେତେ ଶୁଣାଯାଏ ନାହିଁ। ଏହାର କାରଣ ସ୍ତ୍ରୀ ଶିକ୍ଷା ପ୍ରତି ଲୋକମାନଙ୍କର ବର୍ତ୍ତମାନ ସେତେ ଆପତ୍ତି ନାହିଁ, ମାତ୍ର ଏହା ଆବଶ୍ୟକ ବୋଲି ବିଶ୍ୱାସ ଜନ୍ମିଅଛି କି ନାହିଁ ସନ୍ଦେହ। ସରକାରୀ ରିପୋର୍ଟରୁ ଜଣାଯାଏ ଯେ ସମଗ୍ର ଭାରତର ଲୋକସଂଖ୍ୟା ମଧ୍ୟରୁ ଶତକଡ଼ା 0.9 ଜଣ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଅଛନ୍ତି। ଏହା 1915-16 ମସିହାର ହିସାବ। ଲୋକେ କଥାରେ କହନ୍ତି, କୋଟିକେ ଗୋଟିଏ, ଶହେକେ ପୁରା ଜଣେ ସୁଦ୍ଧା ପଡ଼ୁନାହିଁ। ବମ୍ବେଇ, ମାନ୍ଦ୍ରାଜ ପ୍ରଭୃତି ଦାକ୍ଷିଣାତ୍ୟ ଅଞ୍ଚଳରେ ସ୍ତ୍ରୀମାନଙ୍କର ଅବରୋଧ ପ୍ରଥା ନାହିଁ। ଉତ୍ତରାଞ୍ଚଳ ଅପେକ୍ଷା ତେଣେ ସ୍ତ୍ରୀ ଶିକ୍ଷାର ପ୍ରସାର ଟିକେ ଅଧିକ। ସୁତରାଂ ଶତକଡ଼ା ଯେ ଅନୁପାତ ଧରାଯାଇଛି, ଉତ୍ତରାଞ୍ଚଳରେ ତାହାଠାରୁ ବହୁ ଉଣା ହେବ। ସହରମାନଙ୍କରେ ସ୍ତ୍ରୀ ଶିକ୍ଷା ସମ୍ବନ୍ଧେ ସାମାନ୍ୟ ଯତ୍ନ ଥିବାର ଦେଖାଯାଏ। ସ୍କୁଲ କଲେଜ ସ୍ଥାପନର ଆୟୋଜନ କୌଣସି ଠାରେ ହେଉଅଛି, ମାତ୍ର ପଲ୍ଲୀ ଗ୍ରାମରେ ଏ ସମ୍ବନ୍ଧେ କୌଣସି ଚେଷ୍ଟା ନାହିଁ। ଟଙ୍କା ରୋଜଗାର ଛଡ଼ା ପାଠର ଆଉ କିଛି ଉଦ୍ଦେଶ୍ୟ ଅଛି ବୋଲି ଲୋକେ ବୁଝନ୍ତି ନାହିଁ। ବାଳକମାନଙ୍କୁ ମଧ୍ୟ ଏହି ହିସାବରେ ପଢ଼ାନ୍ତି। ଓଡ଼ିଶାରେ ଅନେକ ମଫସଲବାସୀ ଧନୀ ପୁଅମାନଙ୍କୁ ହରଣ ଗୁଣନ ଫେଡ଼ାଣ ମିଶାଣ ନେଇ ଅଧିକ ଦୂର ପଢ଼ାନ୍ତି ନାହିଁ। କହନ୍ତି, ପୁଅ କ'ଣ ଚାକିରି କରି ଟଙ୍କା ରୋଜଗାର କରିବ? ଅନେକ ନିର୍ଦ୍ଧନ ଧନ ଅଭାବରୁ ପଢ଼ାଇ ପାରନ୍ତି ନାହିଁ। କହନ୍ତି ଯେ ଅଧିକ ଦୂର ନ ପଢ଼ିଲେ ତ ଚାକିରି ମିଳିବ ନାହିଁ, ସେତେ ଦୂର ପଢ଼ାଇବାକୁ ବଳ କାହିଁ। ସୁତରାଂ କଷ୍ଟ ସହି ସାମାନ୍ୟ ପଢ଼ାଇବାରେ କିଛି ଲାଭ ନାହିଁ। କଷ୍ଟ ମାତ୍ର ସାର ବୋଲି ସେମାନେ ଆଦୌ ପଢ଼ାନ୍ତି ନାହିଁ। ଧନୀ ଦରିଦ୍ର ମଧ୍ୟବିତ୍ତ ଯେଉଁମାନେ ପିଲାଙ୍କୁ ପଢ଼ାନ୍ତି, ଅଳ୍ପ ବହୁତ ସମସ୍ତଙ୍କର ଆଶା ଯେ ପାଠ ବଳରେ ପୁଅ କିଛି ରୋଜଗାର କରିବ, ମାତ୍ର ଝିଅମାନଙ୍କଠାରେ ସେ ଆଶା ଆଦୌ ନାହିଁ। ବାପ ଘର କୂଳର ନାହିଁ କି ଶାଶୁଘର କୂଳର ନାହିଁ, ଆଉ ପାଠ ପଢ଼ିଲେ ବୁଦ୍ଧି ହେବ, ଜ୍ଞାନ ହେବ, ମନୁଷ୍ୟତା ହେବ ବୋଲି ଯେ କଥା, ସେଥିରେ ଲୋକସାଧାରଣଙ୍କର ମନ ମାନେ ନାହିଁ। ପୁରୁଷମାନଙ୍କ ସମ୍ବନ୍ଧେ ଟିକେ ବିଶ୍ୱାସ ହୋଇପାରେ, ମାତ୍ର ସ୍ତ୍ରୀମାନଙ୍କ ସମ୍ବନ୍ଧେ ବରଂ ବିପରୀତ ଭାବ ହୁଏ। ଏ ଅବସ୍ଥାରେ ଏ ଦେଶରେ ସ୍ତ୍ରୀ ଶିକ୍ଷା ବୃଦ୍ଧି ପାଇବ କିପରି? ପାଠ ବଳରେ ସ୍ତ୍ରୀ ଲୋକମାନଙ୍କର ରୋଜଗାର କରିବାର ବାଟ ଥିଲେ ଅନେକ କୌଣସି ଆପତ୍ତି ନ ଉଠାଇ ଝିଅ ଝିଆରୀମାନଙ୍କୁ ଅବଶ୍ୟ ଖଣ୍ଡେ ଦୂର ପଢ଼ାନ୍ତେ। ପୁଣି ଆଉ ଗୋଟିଏ କଥା, ବାଳିକାର ଶାଶୁଘର ତା ଉପାର୍ଜନର ଫଳଭାଗୀ ହେବେ, ସେଥିପାଇଁ ବ୍ୟୟ କରିବାକୁ ବାପଘର ପ୍ରସ୍ତୁତ ହେବ କାହିଁକି? ଝିଅମାନଙ୍କୁ ପଢ଼ାଇବାକୁ କୁହାଗଲେ ଲୋକେ କହନ୍ତି, ପଢ଼ିକି କାରଣ? ପର ହାଣ୍ଡି ଧୋଇବ, ଚୁଲିମୁଣ୍ଡକୁ ଯୋଗ୍ୟ ହେବ ତ? ପରଘରକୁ ଯିବାର ନଥିଲେ ଏବଂ ଚୁଲିମୁଣ୍ଡକୁ ଯୋଗ୍ୟ ନ ହୋଇ ଦାଣ୍ଡହାଟକୁ ଯୋଗ୍ୟ ହେଉଥିଲେ ବାଳିକାମାନଙ୍କୁ ପଢ଼ାଇବା ଲାଗି ଅନେକ ଯତ୍ନ କରୁଥାନ୍ତେ। ସ୍ଥୂଳ କଥା, ଆମମାନଙ୍କ ଲୋକେ ଜହିଁରେ ପ୍ରତ୍ୟକ୍ଷ ଲାଭ ନ ଦେଖନ୍ତି, ହାତେ ହାତେ ଫଳ ପାଇବାର ଆଶା ନ କରନ୍ତି, ସେଥିରେ ପଶିବାକୁ ଚାହାନ୍ତି ନାହିଁ। ଧନ ବର୍ତ୍ତମାନ ସକଳ କାର୍ଯ୍ୟରେ ନିୟାମକ ଏବଂ ପ୍ରବର୍ତ୍ତକ ହୋଇଅଛି। ଧର୍ମଶାସ୍ତ୍ରର ଉପଦେଶରେ ଲୋକଙ୍କର ମନ ସହଜରେ ଟଳୁନାହିଁ। ସାମାଜିକ ଉପକାରରେ ଆଦୌ ପ୍ରତ୍ୟୟ ଜନ୍ମୁ ନାହିଁ। ସ୍ତ୍ରୀ ଶିକ୍ଷା ବିସ୍ତାର ଉଦ୍ୟମରେ ସମାଜର ଏହି ଅବସ୍ଥା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ। ସମୟର ଅତ୍ୟନ୍ତ ଶୁଭ ସୂଚନା ଯେ ସ୍ତ୍ରୀ ଶିକ୍ଷା ସମ୍ବନ୍ଧେ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି। ଦେଶର ନାନା ସ୍ଥାନରେ ସାନ ବଡ଼ ଅନେକ ଏଥିରେ ଧନ ମନ ଯୋଗାଉଛନ୍ତି। ଟିକାଲିର ମହାରାଜ କୁମାରଙ୍କ ଠାରୁ ଆରମ୍ଭ କରି ପୁରୀ ମହିଳା ବନ୍ଧୁ ସମିତିର ସମ୍ପାଦକ ବଳଭଦ୍ର ମିଶ୍ରଙ୍କ ପର୍ଯ୍ୟନ୍ତ ନାନା ଅବସ୍ଥାର ଉଦ୍ୟୋକ୍ତାମାନଙ୍କର ଉତ୍ସାହ ଓ ସ୍ୱାର୍ଥ ତ୍ୟାଗ ଏ କ୍ଷେତ୍ରରେ ପ୍ରକାଶ ପାଉଛି। ଏପରି ଭାବରେ ସ୍ଥାନେ ସ୍ଥାନେ ବ୍ୟକ୍ତିଗତ ଏବଂ ଦଳଗତ ଉଦ୍ୟମ ଚାଲିଲେ ଅଳ୍ପ ସମୟ ମଧ୍ୟରେ ଲୋକଙ୍କ ସଂସ୍କାର ବହୁ ପରିମାଣରେ ବଦଳିଯିବାର ଆଶା ହୁଏ। ବିହାର ପ୍ରଦେଶ ଅନ୍ତର୍ଗତ ମହାରାଜା କୁମାର ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀ ଶିକ୍ଷା ନିମନ୍ତେ ଦାନ କରିଛନ୍ତି। ସମ୍ପତ୍ତି ସାମାନ୍ୟ ନୁହେଁ, ବାର୍ଷିକ ଆୟ ପ୍ରାୟ 13 ଲକ୍ଷ ଟଙ୍କା, ସମସ୍ତ ଖର୍ଚ୍ଚ ଯାଇ 10 ଲକ୍ଷ ଟଙ୍କା ବାର୍ଷିକ ବଳିବ। ଏହି ଟଙ୍କାରେ ପାଟନା ରାଜଧାନୀ ବାଙ୍କିପୁରଠାରେ ସ୍ତ୍ରୀ ଲୋକମାନଙ୍କ ନିମନ୍ତେ ଏକ କଲେଜ ସ୍ଥାପିତ ହେବ ଏବଂ ଚଳିବ। ଦେଶରେ ଯେଉଁ କାର୍ଯ୍ୟ ନିମନ୍ତେ ଏପରି ସର୍ବସ୍ୱାନ୍ତ ବିପୁଳ ଦାନ ହେଲାଣି ତାହାର ସଫଳତା ଅବଶ୍ୟମ୍ଭାବୀ। ମହିଳା ବନ୍ଧୁ ସମିତି ପୁରୀର ରକ୍ଷଣଶୀଳ ସେବକମାନଙ୍କ ସମାଜରେ ସ୍ତ୍ରୀ ଶିକ୍ଷା ପ୍ରଚାରର ଉଦ୍ୟମ କରୁଛି। ଏହା ଯତ୍ନରେ ଗୋଟିଏ ପ୍ରାଥମିକ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଛି। ଶିକ୍ଷୟତ୍ରୀ ହେବାକୁ ଉପଯୁକ୍ତ କରିବା ଲାଗି ବିଧବା କେତେଜଣଙ୍କୁ ଶିକ୍ଷା ଦିଆଯାଉଅଛି। କାର୍ଯ୍ୟ ବଡ଼ ନୁହେଁ, ମାତ୍ର ରକ୍ଷଣଶୀଳତା ବିରୁଦ୍ଧରେ ଉଦ୍ୟମ ବୋଲି ଏହାର ଗୌରବ। ପୁରୀର ସୁପରିଚିତ ମହାମହୋପାଧ୍ୟାୟ ପଣ୍ଡିତ ଶ୍ରୀ ସଦାଶିବ ମିଶ୍ର, ତର୍କ ସାଂଖ୍ୟ ନ୍ୟାୟଶାସ୍ତ୍ର ପଣ୍ଡିତ ଶ୍ରୀ ଜଗନ୍ନାଥ ମିଶ୍ର ପ୍ରଭୃତି ପ୍ରାଚୀନ ମତାବଲମ୍ବୀମାନେ ଏହି ସମିତିର ସଭାପତି ରୂପେ ଅକୁଣ୍ଠିତ ଭାବରେ ସ୍ତ୍ରୀ ଶିକ୍ଷାର ପକ୍ଷ ସମର୍ଥନ କରିଥିବା ବିଶେଷ ଆଶାର ଚିହ୍ନ। ପଣ୍ଡିତ ଶ୍ରୀ ଜଗନ୍ନାଥ ମିଶ୍ର ମହାଶୟ ତାଙ୍କର ସଭାପତି ବକ୍ତୃତାରେ କହିଥିଲେ, ଯେଉଁ ଉପାୟରେ ଚରିତ୍ର ଉଜ୍ଜ୍ୱଳ ରହିବ, ଚିତ୍ତବୃତ୍ତି ପ୍ରଶସ୍ତ ରହିବ, ତାହା ଏକମାତ୍ର ହେଉଛି ଶିକ୍ଷା। ଶିକ୍ଷାର ସୁବିଧା ନ କରି କେବଳ ମାତ୍ର ଅବରୋଧ ବଳରେ ଚରିତ୍ର ରକ୍ଷାର ପ୍ରତ୍ୟାଶା କରାଯାଇ ନପାରେ। କୃଷି ଓ ବୀଜ ବପନ ପ୍ରଭୃତି ନ କରି କ୍ଷେତ୍ରରେ ବାଡ଼ବନ୍ଦୀ କରିଦେଲେ ଶସ୍ୟର ମୁଖ ଦର୍ଶନ କି ହୁଏ? ସ୍ତ୍ରୀ ଶିକ୍ଷା ବିରୁଦ୍ଧରେ ପୂର୍ବର ଅମୂଳକ ରକ୍ଷଣଶୀଳ ସଂସ୍କାର କ୍ରମେ ଶିଥିଳ ହୋଇଆସୁଅଛି, ଏହା ତହିଁର ପ୍ରମାଣ। ଏହି ନିବନ୍ଧଟି 1918 ମସିହାରେ ପ୍ରକାଶିତ ସତ୍ୟବାଦୀର ପଞ୍ଚମ ଓ ଷଷ୍ଠ ସଂଖ୍ୟାର ତୃତୀୟ ଖଣ୍ଡରେ ପ୍ରକାଶିତ ହୋଇଥିଲା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ନିବନ୍ଧ ସ୍ତ୍ରୀ ଶିକ୍ଷା। ରହିଲୁ, ନମସ୍କାର।